ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। 2026-27 ଆର୍ଥିକ ବର୍ଷରେ ଉଚ୍ଚଶିକ୍ଷା ବିଭାଗ ଲାଗି 3,664,40,00,000 ଟଙ୍କାର ଖର୍ଚ୍ଚା ଦାବି ଗଲାକାଲି ବିଧାନସଭାନ ମଞ୍ଜୁର ହୋଇଛି। ସେନ୍ତା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର 31,997 କୋଟି ଅଧିକା ଟଙ୍କା ଆଉ ପୂର୍ତ୍ତ ବିଭାଗର 13,451 କୋଟି ଟଙ୍କା ଖର୍ଚ୍ଚା ଦାବି ବିଲ୍ ବିଧାନସଭାନ ପାରିତ ହୋଇଛି। ତିନି ବିଭାଗର ମନ୍ତ୍ରୀ ଗଲାକାଲି ଇ ବାବଦେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍। ଅଗ୍ନି ସୁରକ୍ଷା ବାବଦ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଗଲାକାଲି ଭୁବନେଶ୍ୱରର ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି। ଏହି ଅବସରରେ ଶ୍ରୀମତୀ ଗର୍ଗ ଅଗ୍ନିକାଣ୍ଡନୁ ସୁରକ୍ଷା ଦିଗେ ପଦକ୍ଷେପ ନେବାର୍କେ ଭିନ୍ ଭିନ୍ ବିଭାଗକେ ଲୋକ ସଚେତନ କରିବା ଲାଗି ପରାମର୍ଶ ଦେଇଛନ୍। ଅଗ୍ନି ନିରାପତ୍ତା ଦିଗେ ସରକାରଙ୍କ ତରଫରୁ ରହିଥିବା ପ୍ରସ୍ତୁତି ଓ ତୁର୍ତ୍ତି ପ୍ରତିକ୍ରିୟା ବ୍ୟବସ୍ଥା ବାବଦେ ବୈଠକଟି ଆଲୋଚନା କରାଯାଇଥିଲା। ରାଜ୍ୟ ବନ୍ୟପ୍ରାଣୀ ପରିଷଦ ସ୍ଥାୟୀ କମିଟିର ବୈଠକଟି ଗଲାକାଲି ବନ ବିଭାଗର 6 ଉନ୍ନୟନ ପ୍ରକଳ୍ପକେ ସୁପାରିଶ କରାଯାଇଛି। ସେଥିର୍ ଭିତରେ ଜଙ୍ଗଲ ଇଲାକାନ ରହୁଥିବା ଲୋକଙ୍କ ଲାଗି ଜଳସେଚନ ଆଉ ପିଇବାର ପାଣି ପ୍ରକଳ୍ପମାନ ରହିଛି। ଜଙ୍ଗଲ ପରିବେଶ ଆଉ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ରାଜ୍ୟ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଆଉ ଇ ଦିଗେ ଦେଖାଦେଉଥିବା ଭିନ୍ ଭିନ୍ ସମସ୍ୟାର ସମାଧାନ ଦିଗେ ଆଲୋଚନା କରାଯାଇଥିଲା। ନିଶା ଦରବ ନିରୋଧୀ ଅଭିଯାନଟି ଓଡ଼ିଶା ପୁଲିସ 2025 ଜାନୁଆରୀ 1 ତାରିଖରୁ 2026 ଫେବୃଆରୀ 28 ତାରିଖ ଭିତରେ ସାରା ରାଇଜେ 1,444 କୋଟି ଅଧିକା ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି। ଇତର ସହିତ 41,70,00,000 ଟଙ୍କାର ବ୍ରାଉନ୍ ସୁଗର, 10,17,00,000 ଟଙ୍କାର କପ୍ ସିରପ୍ ଜବତ କରିଛି। ଇ ସମିଆଥି 654 ଜଣ ଆନ୍ତଃରାଜ୍ୟ ନିଶା ବେପାରୀଙ୍କୁ ଗିରଫ କରାଯାଇଛି ବୋଲି ଗଲାକାଲି ଭୁବନେଶ୍ୱରରେ ହୋଇଥିବା ଗୋଟିଏ ସାମ୍ବାଦିକ ସମ୍ମିଳନୀରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇଛନ୍। ଏବେ 3 ବର୍ଷ ଭିତରେ ରାଇଜୁ ନିଶା କାରବାରକେ ପୂରାପୂରି ଶେଷ କରାଯିବ ବୋଲି ଶ୍ରୀ ଖୁରାନିଆ କହିଛନ୍। ନିଶା କାରବାର ବିରୋଧୀ କାର୍ଯ୍ୟାନୁଷ୍ଠାନ ଆଉ ସଠିକ୍ ତଦନ୍ତ ଲାଗି ଏ ଅବସରରେ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ ମୁକେଶ ବାମୁଙ୍କୁ ସମ୍ମାନିତ କରାଯାଇଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫୁ 850 କେଜି ଚାଉଲ ଥି 1,174 କେଜି ପଖାଲ ତିଆର କରାଯାଇଥିଲା। ଇ ପଖାଲ 2,000 ଅଧିକା ଗରିବ ଲୋକଙ୍କୁ ବଣ୍ଟାଯାଇଥିଲା। ଏକାସାଙ୍ଗେ ଏତେ ମାତ୍ରାଥି ପଖାଲ ତିଆର କରିକି ପର୍ଯ୍ୟଟନ ବିଭାଗ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେକର୍ଡ ଥି ଠାନ୍ ପାଇଛି। ରାଇଜେ ଆଜି ମୁସଲମାନ ଧର୍ମାବଲମ୍ବୀଙ୍କର ପବିତ୍ର ଇଦ୍ ଉଲ୍ ଫିତର ପରବ ପାଳନ କରାଯାଉଛି। ମୁସଲମାନ ଭାଇ ବହିନମାନେ ଗଲା ମାସେ ହେଲା ପବିତ୍ର ରମଜାନ ମାସ ପାଳନ କରିକି ରୋଜା ରଖୁଥିଲେ। ଇ ଧରମ ମାସ ଆଜି ଇଦ୍ ଉଲ୍ ଫିତର ଇଦ୍ ସାଙ୍ଗେ ଶେଷ ହେବା। ଆଜିର ଦିନେ ଇଦ୍ ମୁବାରକ କହିକିରି ପରସ୍କରକେ ଅଭିନନ୍ଦନ ଜନାସନ୍। ଇଦ୍ ଉଲ୍ ଫିତର ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁସଲମାନ ଭାଇ ବହିନମାନଙ୍କୁ ଶୁଭେଚ୍ଛା ଜନାଇକରି ସମକର ସୁଖ ସମୃଦ୍ଧି କାମନା କରିଛନ୍। ଜଙ୍ଗଲର ମହତ୍ତ୍ୱ ଓ ସୁରକ୍ଷା ବାବଦେ ଲୋକ ସଚେତନ କରିବା ଲାଗି ଆଜି ପାଳନ କରାଯାଉଛି ବିଶ୍ୱ ଜଙ୍ଗଲ ଦିବସ। ମିଳିତ ଜାତିସଂଘର ସାଧାରଣ ପରିଷଦର ପ୍ରସ୍ତାବ ଅନୁସାରେ 2012 ଏହି ଦିବସ ପାଳନ କରାଯାଉଛି। ଏ ବର୍ଷର ବିଶ୍ୱ ଜଙ୍ଗଲ ଦିବସର ବାର୍ତ୍ତା ହେଉଛି ଜଙ୍ଗଲ ଆଉ ଅର୍ଥନୀତି। ବିଶ୍ୱ ଜଙ୍ଗଲ ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନ ପରିସନ୍ନ ହେବାର୍କେ ଥିବା ରାଜ୍ୟସ୍ତରୀୟ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ପ୍ରମୁଖ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଏ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଉ ଜଙ୍ଗଲ ଆଉ ପରିବେଶ ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ଶୁଭେଚ୍ଛା ଜନାଇଛନ୍। କବିମାନଙ୍କୁ ସମ୍ମାନ ଦେବାର କବିତାକେ ତହକାବା ଲାଗି ବିଶ୍ୱ କବିତା ଦିବସ ପାଳନ କରାଯାଉଛି। ମିଳିତ ଜାତିସଂଘର ଶୈକ୍ଷିକ ବୈଜ୍ଞାନିକ ଆର୍ ସାଂସ୍କୃତିକ ସଂଗଠନ ୟୁନେସ୍କୋ ତରଫୁ 1999 ଆଜିର ଦିନକେ ବିଶ୍ୱ କବିତା ଦିବସ ଭାବେ ପାଳନ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏ ବର୍ଷର ଏହି ଦିବସର ବାର୍ତ୍ତା ରହିଛି ଶାନ୍ତି ଆଉ ଅନ୍ତର୍ଭୁକ୍ତି ଲାଗି କବିତା ଗୋଟିଏ ମାଧ୍ୟମ। ସଭେ ସୁରକ୍ଷିତ ରହୁନ୍ ଆଉ ସ୍ୱାସ୍ଥ୍ୟ ସୁରକ୍ଷିତ ରହୁ ବାର୍ତ୍ତା ନେଇକରି କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫୁ ଆଜିଠାନୁ ପୁରୀନ ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍ ମୂଲ ହୋଇଛି। ଆଜି ସକାଳର 6 ବଜେନୁ ଯୋଗ ପ୍ରଶିକ୍ଷଣ, ଜୁମ୍ବା ସହିତ ଭିନ୍ ଭିନ୍ କ୍ରୀଡ଼ା ମୂଲ ହୋଇଛି। ଏହି ଅଧିବେଶନ 9 ବଜେ ତକ ଚାଲବା। ଉପରବେଳା 4:30 ବଜେନୁ ରାତି 8:30 ବଜେ ତକ ଆଉ ଗୋଟିଏ ଅଧିବେଶନ ହେବା। ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍ ଆଇବା 23 ତାରିଖ ତକ ଚାଲବା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଚାଲିଥିବା 24 ନମ୍ବର ଜାତୀୟ ପ୍ୟାରା ଆଥ୍ଲେଟିକ୍ ଚାମ୍ପିୟନ୍ସିପ୍ 2026 ଗଲାକାଲି ଓଡ଼ିଶାକେ ଗୋଟିଏ ସ୍ୱର୍ଣ୍ଣ ଆଉ 3 ରୌପ୍ୟ ପଦକ ମିଳିଛି। ଏତାର ସହିତ 2 ଦିନ ଭିତରେ ଓଡ଼ିଶା ଦଳ 9 ପଦକ ଜିତିଛନ୍। ସେଥିର୍ ଭିତରେ 3 ସ୍ୱର୍ଣ୍ଣ, 4 ରୌପ୍ୟ ଆଉ 2 କାଂସ୍ୟ ପଦକ ରହିଛି। ପାଣିପାଗ ଏବେ 24 ଘଣ୍ଟା ଭିତରେ ରାଜ୍ୟର ବଡ଼ଭାଗୀ ଜାଗାନ କାଲବୈଶାଖୀର ପ୍ରଭାବରେ ଧୋକାଗଡ଼ି ଓ ବର୍ଷା ହୋଇପାରେ। ଏ ସମୟଥି 5 ଜିଲ୍ଲା ଲାଗି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ ସୂଚନା ଜାରି କରାଯାଇଛି। ଏବେ 2 ଦିନ ଭିତରେ ଦିନର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ କମ୍ବା, ତାର ଉତ୍ତରୁ ତାପମାତ୍ରା ଫେର୍ ବଢ଼ିପାରେ ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।